ओम शांति। आज 22 जुलाई 2026 रो बप्तादा साकार मधुर महावाक्य मीठे बच्चे एबे तुमको नुआ दुनिया को जिबाकु हेबो। एही दुखर दिन समाप्त हेबाकु जाउछि, सेथि पई बीती जाइथिबा पुरुणा कथा को भूली जाओ। प्रश्न, तुम कर्मयोगी पिला माननकु क्यों अभ्यास निरंतर करिबा दरकार? उत्तर, एबे बे शरीर निर्वाह अरथे देह को आसिलो एवं एबे बे देही अभिमानी देहर स्मृति बिना कर्म तो होई परिबो नाही, सेथि पई अभ्यास करिबा को हेबो। जे कर्म कलो देह अभिमानी हेलो पुनी देही अभिमानी हेई जाओ। एही परी अभ्यास तुम मानक व्यतीत दुनिया रे आहु केही करी परिवे नाही। गीत जाग सजनिया जाग। ओम शांति। रूहानी बाबा कहुछंती, मीठा मीठा आत्मा माने अथवा पिला माने एही गीत सुनिलो, एहा को कुहा जाए ज्ञानर गीत। एही गीत तो बहुत भलो, तुम्हें आत्मा मैंने एवे जाग्रत हो जाइछो, रामार रहस्य को मध्य एवे जानी गलोनी, भक्ति मार्गर कौतुक देखिलो, जहा किछि बीती गला ताहा तुम्हार बुद्धि रे अछि। तुम्हें निजर बीती जाइथिबा 84 जन्मर इतिहास को जानिछो। बाबा 84 जन्मर कहानी सुनाउछंती, एहा हेउछि नुआ दुनिया पई नुआ कथा। बाबा द्वारा तुम्हें नुआ कथा सुनुछ, बाबा पिला मानंकु धैर्य देउछंती, पिला माने एवे नुआ दुनिया को जिबाकु हेबो, तेनो पुरुणा कथा भूली जाओ। वेदशास्त्र जहां मध्य भक्ति मार्गर सामग्री रहीछि से सबु शेष होई जिबो, सेठारे भक्ति मार्गर चिन्ह मध्य रहिबो नाही, सेठारे तो भक्तिर फल मिली जाउछि। भक्त मानंकु बाबा आसी फल देउछंती, पिला माने जानिछंती बाबा की परी आसी भक्तिर फल देउछंती। जिए सबुठारु अधिक भक्ति करिछंती तांको निश्चित अधिक फल मिलिबो, ज्ञानर पुरुषार्थ मध्य से अधिक करिवे। तुम्हें जानिछ जे आमे आत्मा माने अधिक भक्ति करिछु, निश्चित ज्ञान रे जिए तीव्र होइथिबे सिए जाई एही लक्ष्मी नारायण का परि उच्च पद पाइबे। एवे ज्ञान एवं योग पाई तुम्हें पुरुषार्थ करुछ, देही अभिमानी होई रहिबा को हेबो, पुनी देहधारी मध्य हेबा को पड़िबो, कर्म करी मध्य बाबा को स्मरण करिबा को हेबो, देह बिना तो आमे कर्म करी पारिबा नाही। एहा तो ठीक कथा, बाबा को मने पकाइबा को हेबो, किंतु निज को आत्मा बोली भाभी देह को भूलिबा द्वारा काम हेबो नाही। कर्म तो करिबा को ही हेबो, बाबा को मने पकाइले बहुत खुशी मिले, बसिबा उठिबा चालिबा बुलिबा समय रे बाबा को मने पकाओ, किंतु तथापि मध्य पेट को भजन तो दरकार, देही अभिमानी होइ रहिबा को हेबो। वर्तमान समय रे तुम मानक व्यतीत कही हेले देही अभिमानी हेउ नाहांती, जदियो निज को आत्मा बोली भावुछंती किंतु तांको पाखरे परमात्मांकर परिचय नाही, भावुछंती जे आमे आत्मा अविनाशी एही शरीर विनाशी, किंतु ए कथा भाविबा द्वारा विकर्म विनाश हेउ नाही। पुण्य आत्मा पतित आत्मा बोली मध्य कहिथांती, मु आत्मा एहा मोर शरीर अटे, एहा तो साधारण कथा। मूल कथा बाबा बुझाउछंती जे मते मने पकाओ, शरीर निर्वाह पाई देह अभिमान रे आसीबा को हेबो, एही शरीर को भजन देबा को हेबो, तुम्हें देह बिना किछि करि परिबो नाही। प्रत्येक जन्म रे निजर शरीर निर्वाह करि आसी छ, कर्म करी मध्य ନିଜର ପ୍ରେମିକଙ୍କୁ ମନେ ରଖିବାକୁ ହେବ। ସେହି ପ୍ରେମିକଙ୍କର ସମ୍ପୂର୍ଣ୍ଣ ଠିକଣା କେହି ଜାଣିନାହାନ୍ତି। ସେହି ପ୍ରେମିକ ଅଥବା ପିତାଙ୍କ ଠାରୁ ଆମକୁ ବର୍ଷା ମିଳିବ ଏବଂ ତାଙ୍କୁ ମନେ ପକାଇବା ଦ୍ୱାରା ବିକର୍ମ ବିନାଶ ହେବ। ଏ କଥା କେହି ବୁଝାଉ ନାହାନ୍ତି। ତୁମେମାନେ ନୂଆ କଥା ଶୁଣୁଛ। ତୁମେ ଜାଣିଛ ଆମକୁ ଘରକୁ ଯିବାର ରାସ୍ତା ମିଳିଯାଇଛି। ନିଜର ଘରକୁ ଯାଇ ପୁଣି ରାଜଧାନୀକୁ ଆସିବୁ। ବାବା ନୂଆ ଘର ତିଆରି କରୁଛନ୍ତି, ତେଣୁ ନିଶ୍ଚୟ ମନ ହେବ ନା ଯାଇ ଆମେ ସେଠାରେ ରହିବୁ। ଏବେ ତୁମକୁ ରାସ୍ତା ମିଳିଛି ଯାହାକୁ ଆଉ କେହି ବି ଜାଣିନାହାନ୍ତି। କେତେ ଯଜ୍ଞ ତପ ଆଦି କରୁଛନ୍ତି, ମୁଣ୍ଡ ପିଟୁଛନ୍ତି, କିନ୍ତୁ ସଦ୍ଗତିକୁ ପ୍ରାପ୍ତ କରିପାରିବେ ନାହିଁ। ଏହି ଦୁନିଆରୁ ସେ ଦୁନିଆକୁ ଯାଇପାରିବେ ନାହିଁ। ଏ କଥା ମଧ୍ୟ ବୁଝିବା ଦରକାର। ଶାସ୍ତ୍ରରେ ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇଛନ୍ତି, ସେଥିପାଇଁ ମନୁଷ୍ୟମାନଙ୍କର ବୁଦ୍ଧି କାମ କରୁନାହିଁ। ତୁମେ ଭଲ ଭାବରେ ବୁଝିପାରୁଛ, ଏହା କାଲିର କଥା। ଭାରତ ସ୍ୱର୍ଗ ଥିଲା, ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ। ଏହି ଦେବୀ ଦେବତା ଧର୍ମ ବହୁତ ସୁଖ ଦେଉଥିଲା। ଭାରତ ପରି ସୁଖ କେହି ମଧ୍ୟ ପାଇପାରିବେ ନାହିଁ। ସ୍ୱର୍ଗକୁ ଅନ୍ୟ କୌଣସି ଧର୍ମବାଲା ଯାଇପାରିବେ ନାହିଁ। ତୁମ ପରି ସୁଖ ଆଉ କେହି ପାଇପାରିବେ ନାହିଁ। କେତେ ମଧ୍ୟ ପ୍ରଯତ୍ନ କରନ୍ତୁ, ତଥାପି ମଧ୍ୟ ସ୍ୱର୍ଗରେ ଯେଉଁ ସୁଖ ଅଛି ତାହା ମିଳିପାରିବ ନାହିଁ। କାହାର ସ୍ୱାସ୍ଥ୍ୟ ଥିବ ତ ସମ୍ପତ୍ତି ନଥିବ, କାହାର ସମ୍ପତ୍ତି ଥିବ ତ ସ୍ୱାସ୍ଥ୍ୟ ନଥିବ। ଏହା ହେଉଛି ହିଁ ଦୁଃଖର ଦୁନିଆ। ତେଣୁ ବର୍ତ୍ତମାନ ବାବା କହୁଛନ୍ତି, ହେ ଆତ୍ମାମାନେ ଜାଗ୍ରତ ହୁଅ, ତୁମକୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି। କେତେ ଜାଗୃତି ଆସିଛି, ତୁମେ ସାରା ଦୁନିଆର ଇତିହାସ ଭୂଗୋଳକୁ ଜାଣୁଛ। ବାବା ଜାନି ଜାନନହାର ଅର୍ଥାତ୍ ସର୍ବଜ୍ଞାତା ଅଟନ୍ତି ନା? ଏହାର ଅର୍ଥ ନୁହେଁ ଯେ ସିଏ ସମସ୍ତଙ୍କର ହୃଦୟକୁ ଜାଣିଛନ୍ତି। ଇଏ କିଏ ଅନ୍ୟକୁ କେତେ ବୁଝାଉଛନ୍ତି, ଇଏ କେଉଁ ପର୍ଯ୍ୟନ୍ତ ପବିତ୍ର ରହୁଛନ୍ତି, କେଉଁ ପର୍ଯ୍ୟନ୍ତ ବାବାଙ୍କୁ ସ୍ମରଣ କରୁଛନ୍ତି, ମୁଁ ବସି ପ୍ରତ୍ୟେକଙ୍କର ଏହି ଖିଆଲ କାହିଁକି କରିବି। ମୁଁ ରାସ୍ତା ବତାଉଛି ଯେ ତୁମ ଆତ୍ମାମାନଙ୍କୁ ନିଜର ପରମପିତା ପରମାତ୍ମାଙ୍କୁ ୟାଦ କରିବାକୁ ହେବ। ଏହି ସୃଷ୍ଟି ଚକ୍ରକୁ ବୁଦ୍ଧିରେ ରଖିବାକୁ ହେବ। ଦେହି ଅଭିମାନିତ ନିଶ୍ଚୟ ହେବାକୁ ପଡ଼ିବ। ଦେହ ଅଭିମାନୀ ଥିବା କାରଣରୁ ତୁମର ଏହି ଦୁର୍ଗତି ହୋଇଛି। ଏବେ ତୁମକୁ ବାବାଙ୍କୁ ମନେ ପକାଇବାକୁ ହେବ। ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ଭଳି ହେବାକୁ ପଡ଼ିବ। ତୁମେ ସ୍ୱଦର୍ଶନ ଚକ୍ରଧାରୀ ମଧ୍ୟ ଅଟ। ଦେବତାମାନଙ୍କର ତ ଶଙ୍ଖ ଆଦି ନାହିଁ, ଏହି ଜ୍ଞାନ ଶଙ୍ଖ ତୁମ ବ୍ରାହ୍ମଣମାନଙ୍କର ଅଟେ। ଶିଖମାନେ ଶଙ୍ଖ ବଜାଇ ବହୁତ ବଡ଼ ଶବ୍ଦ କରିଥାନ୍ତି। ତୁମେ ମଧ୍ୟ ବଡ଼ ବଡ଼ ସଭାମାନଙ୍କରେ ଏହି ଜ୍ଞାନ ବସି ଦେଉଥିବାରୁ ଲାଉଡ୍ ସ୍ପିକର ଅର୍ଥାତ୍ ଧ୍ୱନି ବିସ୍ତାରକ ଲଗାଉଛ। ତୁମକୁ ଏଠାରେ ଲାଉଡ୍ ସ୍ପିକର ଲଗାଇବାର ଆବଶ୍ୟକତା ନାହିଁ। ଶିକ୍ଷକ ପଢ଼ାଇଲେ କ'ଣ ଲାଉଡ୍ ସ୍ପିକର ଲଗାଇବେ କି? ଏଠାରେ ତ କେବଳ ଶିବ ବାବାଙ୍କୁ ମନେ ପକାଇବାକୁ ପଡ଼ିବ, ତେବେ ଯାଇ ବିକର୍ମ ବିନାଶ ହେବ। ମୁଁ ସର୍ବଶକ୍ତିମାନ ଅଟେ ନା? ତୁମେ ଲାଉଡ୍ ସ୍ପିକର ଲଗାଉଛ ଯେପରି ଶବ୍ଦ ଦୂର ଦୂର ପର୍ଯ୍ୟନ୍ତ ଶୁଣାଯିବ। ଏହା ମଧ୍ୟ ଆଗକୁ ଗଲେ କାମରେ ଆସିବ। ତୁମକୁ ଏହି କଥା ଶୁଣାଇବାକୁ ହେବ ଯେ ମୃତ୍ୟୁ ସମ୍ମୁଖରେ ରହିଛି, ଏବେ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ। ମହାଭାରତ ଲଢ଼େଇ ମଧ୍ୟ ସମ୍ମୁଖରେ ଦଣ୍ଡାୟମାନ। ଗୀତାରେ ମଧ୍ୟ ଲେଖାଯାଇଛି ଯେ ମହାଭାରତ ଲଢ଼େଇ ଲାଗିଲା, ବିନାଶ ହେଲା। ଆଚ୍ଛା, ପୁଣି ତାପରେ କ'ଣ ହେଲା? ପାଣ୍ଡବମାନେ ମଧ୍ୟ ମରିଗଲେ। ବାବା ବୁଝାଉଛନ୍ତି, ପ୍ରଥମେ ଯଦି ବିନାଶ ହୋଇଯିବ ତେବେ ଭାରତ ରାଷ୍ଟ୍ର ହିଁ ଖାଲି ହୋଇଯିବ। ଭାରତ ଅବିନାଶୀ ରାଷ୍ଟ୍ର ଅଟେ, ଏହା ଖାଲି ହେବ ନାହିଁ। ତୁମେ ଜାଣିଛ ପ୍ରଳୟ ତ ହେବ ନାହିଁ। ବାବା ଅବିନାଶୀ ହୋଇଥିବାରୁ ତାଙ୍କର ଜନ୍ମଭୂମି ମଧ୍ୟ ଅବିନାଶୀ ଅଟେ। ପିଲାମାନେ ଖୁସି ହେବା ଉଚିତ। ବାବା ସମସ୍ତଙ୍କର ସଦ୍ଗତି ଦାତା, ସୁଖ ଶାନ୍ତି ଦାତା ଅଟନ୍ତି। ଯିଏ ମଧ୍ୟ ଆସୁଛନ୍ତି କହୁଛନ୍ତି ଆମର ଶାନ୍ତି ଦରକାର। ଆତ୍ମାକୁ ଶାନ୍ତି କାହିଁକି ମନେ ପଡୁଛି? କାହିଁକି ନା ଶାନ୍ତି ଧାମ ଆତ୍ମାମାନଙ୍କର ଘର ଅଟେ। ଘର କଥା କାହାର ମନେ ନ ରହିବ। ବିଦେଶରେ କେହି ମରିଗଲେ ସମସ୍ତେ ଇଚ୍ଛା କରନ୍ତି ତାଙ୍କ ଜନ୍ମଭୂମିକୁ ନେଇଯିବା ପାଇଁ। ଏହି କଥା ଯଦି ସମସ୍ତେ ଜାଣିଥାନ୍ତେ ଯେ ଭାରତ ସମସ୍ତଙ୍କର ସଦ୍ଗତି ଦାତା, ଦୁଃଖରୁ ମୁକ୍ତି ଦେଉଥିବା ଶିବ ବାବାଙ୍କର ଜନ୍ମଭୂମି, ତେବେ ତାର ବହୁତ ସମ୍ମାନ ରହିଥାନ୍ତା। ସମସ୍ତେ ଏକମାତ୍ର ଶିବଙ୍କ ଉପରେ ଆସି ଫୁଲ ଚଢ଼ାଇଥାନ୍ତେ। ଏବେ ତ କେତେ ଜଣଙ୍କ ଉପରେ ଫୁଲ ଚଢ଼ାଉଛନ୍ତି ଯିଏ ସମସ୍ତଙ୍କୁ ସୁଖ ଶାନ୍ତି ଦେଉଛନ୍ତି, ତାଙ୍କର ଚିହ୍ନ ବର୍ଣ୍ଣ ହିଁ ହଜେଇ ଦେଇଛନ୍ତି। ଯେଉଁମାନେ ବାବାଙ୍କୁ ଭଲ ଭାବରେ ଜାଣିଛନ୍ତି ସିଏ ହିଁ ବର୍ଷା ନେବା ପାଇଁ ପୁରୁଷାର୍ଥ କରୁଛନ୍ତି। ମୋର ନାମ ହିଁ ହେଉଛି ଦୁଃଖ ହର୍ତ୍ତା ସୁଖ କର୍ତ୍ତା, ଦୁଃଖରୁ ମୁକ୍ତ କରି କଣ କରିବେ? ତୁମେ ଜାଣିଛ ଶାନ୍ତି ଧାମରେ ଆତ୍ମାମାନେ ଶାନ୍ତ ରହିଥାନ୍ତି, ସୁଖଧାମରେ ସୁଖ ଅଛି। ଶାନ୍ତିଧାମର ଠିକଣା ଅଲଗା, ସୁଖଧାମର ଠିକଣା ଅଲଗା। ଏହା ତ ହେଉଛି ଦୁଃଖଧାମ। ସମସ୍ତେ ଏହି ସମୟରେ ଦୁଃଖରେ ଅଛନ୍ତି। ଏବେ ତୁମେ ଜାଣୁଛ ଆମେ ଏପରି ସୁଖର ଦୁନିଆକୁ ଯାଉଛୁ ଯେଉଁଠାରେ 21 ଜନ୍ମ କୌଣସି ପ୍ରକାର ଦୁଃଖ ରହିବ ନାହିଁ। ତାର ନାମ ହିଁ ହେଉଛି ସୁଖଧାମ। ଏହି ନାମ କେତେ ମିଠା! ବାବା କହୁଛନ୍ତି ମୁଁ ତୁମକୁ କୌଣସି କଷ୍ଟ ଦେଉନାହିଁ, ତୁମକୁ କେବଳ ବାବା ଏବଂ ବର୍ଷାକୁ ମନେ ପକାଇବାକୁ ହେବ, ନିଜକୁ ଆତ୍ମା ଭାବିବାକୁ ପଡ଼ିବ। ଏହି ଜ୍ଞାନ ତୁମକୁ ବାବା ଶିଖାଉଛନ୍ତି। ସତ୍ୟ ଯୁଗରେ ଆତ୍ମାର ଜ୍ଞାନ ରହିବ। ଆମେ ଆତ୍ମା ଏହି ଶରୀର ଛାଡ଼ି ଆଉ ଏକ ଜନ୍ମ ନେବୁ, ଏହାକୁ ଆତ୍ମ ଅଭିମାନୀ କୁହାଯାଏ। ଏହା ହେଲା ରୁହାନୀ ଜ୍ଞାନ, ଯାହାକୁ ଆଉ କେହି ଦେଇପାରିବେ ନାହିଁ। ଆତ୍ମାକୁ ଆତ୍ମାର ପିତା ଆସି ଜ୍ଞାନ ଦେଉଛନ୍ତି, ପ୍ରତ୍ୟେକ 5000 ବର୍ଷ ପରେ ହିଁ ଦେଉଛନ୍ତି। ମନୁଷ୍ୟମାନେ ତ ବିଲକୁଲ ଘର ଅନ୍ଧକାରରେ ଅଛନ୍ତି। ଏବେ ତୁମକୁ ଆଲୋକ ମିଳୁଛି, ତୁମେ ଅଜ୍ଞାନ ନିଦ୍ରାରୁ ଜାଗ୍ରତ ହୋଇଛ। ସମସ୍ତ ସଜନୀମାନଙ୍କର ସାଜନ ହେଉଛନ୍ତି ଏକମାତ୍ର ବାବା। ବାବା କହୁଛନ୍ତି ମୁଁ ତୁମର ପିତା, ସାଜନ ଗୁରୁଙ୍କର ଗୁରୁ ମଧ୍ୟ ଅଟେ, ମୁଁ ପରମ ଶିକ୍ଷକ ଅଟେ। ସମସ୍ତ ଗୁରୁମାନଙ୍କର ସଦ୍ଗତି ଦାତା ଜଣେ ହିଁ ସଦ୍ଗୁରୁ ଅଟେ। କହୁଛନ୍ତି ପିଲାମାନେ ମୁଁ ସମସ୍ତଙ୍କର ସଦ୍ଗତି କରୁଛି, ଗତି ପରେ ସଦ୍ଗତି ହୋଇଥାଏ। ବାବା ବୁଝାଉଛନ୍ତି ପ୍ରତ୍ୟେକ ଆତ୍ମାକୁ ଘରକୁ ଫେରିବାକୁ ହେବ। ଆତ୍ମା ହିଁ ସତ ପ୍ରଧାନ ସତ ରଜତମ ହୋଇଥାଏ। କାହାର କାହାର ବହୁତ କମ୍ ପାର୍ଟ ରହିଛି ଆସିଲେ ଏବଂ ଗଲେ, ଯେପରି ମଶା ସଦୃଶ ଜନ୍ମ ହେଲେ ଏବଂ ମଲେ। ଏମାନେ ତ ବାବାଙ୍କଠାରୁ ବର୍ଷା ନେଉନାହାନ୍ତି, ବାବାଙ୍କଠାରୁ ବର୍ଷା ନିଆଯାଇଥାଏ ପବିତ୍ରତା ସୁଖ ଶାନ୍ତିର। ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି ବାବା ତ ନିରାକାର ଅଟନ୍ତି, ସେ ମଧ୍ୟ ଏହି ବ୍ରହ୍ମାଙ୍କ ମୁଖ ଦ୍ୱାରା ବୁଝାଉଛନ୍ତି। ଶିବ ବାବାଙ୍କର ମନ୍ଦିର ମଧ୍ୟ ବହୁତ ଉଚ୍ଚ ଉଚ୍ଚ ତିଆରି କରୁଛନ୍ତି। ତୀର୍ଥମେଳା ଆଦିକୁ କେତେ ଦୂର ଦୂରକୁ ଯାଉଛନ୍ତି। ଉପରେ କୌଣସି ଜ୍ଞାନ ଅମୃତ ପିଆଇବା ପାଇଁ ରଖାଯାଇଛି କି? କେତେ ଖର୍ଚ୍ଚ କରୁଛନ୍ତି ଗଭର୍ଣ୍ଣମେଣ୍ଟକୁ ଅର୍ଥାତ୍ ସରକାରଙ୍କୁ ମଧ୍ୟ ତାଙ୍କ ପାଇଁ କେତେ ପ୍ରବନ୍ଧ ଆଦି କରିବାକୁ ପଡୁଛି? କେତେ ଅସୁବିଧା ହେଉଛି ତୀର୍ଥକୁ ଛୋଟ ପିଲାଙ୍କୁ କିପରି ନେଇପାରିବେ? ସେଥିପାଇଁ ପିଲାମାନଙ୍କୁ କାହାକୁ ସମ୍ଭାଳିବା ପାଇଁ ଦେଇଯାଇଥାନ୍ତି, ସାଥିରେ ନେଇନଥାନ୍ତି, 2-3 ମାସ ଯାତ୍ରା କରିଥାନ୍ତି। ତୁମେ ଏଠାକୁ ଆସୁଛ, ଏଠାରେ ବସି ଶୁଣିବାକୁ ହେବ, ପାଠ ପଢ଼ିବାକୁ ପଡ଼ିବ। ଛୋଟ ପିଲାମାନେ ତ ଶୁଣିବେ ନାହିଁ, ଏଠାକୁ ତୁମେ ଆସିଛ ହିଁ ଯୋଗ ଏବଂ ଜ୍ଞାନ ଶିଖିବା ପାଇଁ। ବାବା ବସି ଜ୍ଞାନ ଶୁଣାଉଛନ୍ତି, ତେଣୁ କୌଣସି ଶବ୍ଦ ଆଦି ହେବା ଅନୁଚିତ, ନଚେତ ସେ ଆଡ଼କୁ ଧ୍ୟାନ ଯାଇଥାଏ। ଶାନ୍ତିରେ ବସି ଧ୍ୟାନ ଦେଇ ଶୁଣିବାକୁ ହେବ। ଜଗତ ବହୁତ ସହଜ, କିଛି ବି କର୍ମ କରୁଥାଉ, କିନ୍ତୁ ବୁଦ୍ଧିର ଯୋଗ ସେଠାରେ ଲାଗି ରହୁ। ବାବାଙ୍କ ୟାଦ ରହିବା ଦ୍ୱାରା ରୋଜଗାର ବହୁତ ଜବରଦସ୍ତ ହୋଇଥାଏ, ତୁମେ ଜାଣିଛ। ସେଠାରେ ଆମେ ସଦା ସୁସ୍ଥ ରହିବୁ, ଏହିପରି ନିଜ ସହିତ କଥା ହେବା ଉଚିତ। ବାବାଙ୍କ ସ୍ମୃତିରେ ରହି ଭଜନ ମଧ୍ୟ ନିଜ ହାତରେ ତିଆରି କରିବାକୁ ହେବ। ହାତ ଦ୍ୱାରା କାମ ମଧ୍ୟ କର, ବାକି ନିଜ ପିତାଙ୍କୁ ମନେ ପକାଉଥାଅ। ଏହାଦ୍ୱାରା ତୁମର ବି କଲ୍ୟାଣ ହେବ, ଏବଂ ସ୍ମୃତିରେ ରହିବା ଦ୍ୱାରା ସେହି ଜିନିଷ ମଧ୍ୟ ଭଲ ହେବ। ଏଠାରେ ତୁମକୁ ବିଶ୍ୱର ବାଦଶାହୀ ମିଳୁଛି। ତୁମେ ଏଠାକୁ ଲକ୍ଷ୍ମୀନାରାୟଣ ହେବା ପାଇଁ ଆସିଛ। ସମସ୍ତେ କହୁଛନ୍ତି ଆମେ ସୂର୍ଯ୍ୟବଂଶୀ ହେବୁ। ତୁମେ ଜାଣିଛ ଯେ ଆମର ମମା ବାବା ଏହି ସମୟରେ ବ୍ରହ୍ମା ସରସ୍ୱତୀ ହୋଇଛନ୍ତି। ପରଜନ୍ମରେ ସେମାନେ ଲକ୍ଷ୍ମୀନାରାୟଣ ହେବେ। ଭବିଷ୍ୟତରେ କିଏ କ'ଣ ହେବେ, ଏହିପରି କାହାର ଜନ୍ମ ବିଷୟରେ ଜଣା ନଥାଏ। ନେହେରୁ ଯାଇ କ'ଣ ହେଲେ କିଏ ଜାଣିଛି। ଆଚ୍ଛା, କିଛି ଦାନ କରିଥିବେ ତ ଏଠାରେ ଭଲ କୂଳରେ ଜନ୍ମ ନେବେ। ଏବେ ତୁମେ ସବୁକିଛି ଜାଣିଯାଇଛ। ବର୍ତ୍ତମାନ ଏହାଙ୍କର ନାମ ହେଲା ଆଦିଦେବ ବ୍ରହ୍ମା, ଆଦିଦେବୀ ସରସ୍ୱତୀ। ସେହିମାନେ ପୁଣି ସ୍ୱର୍ଗର ମାଲିକ ହେବେ। ଆଚ୍ଛା, ଏହାଙ୍କର ପିଲାମାନେ ମଧ୍ୟ ସାଥିରେ ଅଛନ୍ତି, ସେମାନେ ବି କହିବେ ଆମେ ସ୍ୱର୍ଗର ମାଲିକ ହେବୁ। ଏହା ତ ପକ୍କା ଅଟେ। ସୂକ୍ଷ୍ମବତନରେ ମଧ୍ୟ ତୁମେ ଦେଖୁଛ, ଦେବୀମାନଙ୍କ ମନ୍ଦିରରେ ବହୁତ ମେଳା ଲାଗିଥାଏ। ଜଗଦମ୍ବା ତ ଜଣେ, ଏବେ ତାଙ୍କର ଚେହେରା ବି ଏକ ହେବା ଦରକାର। ମମାଙ୍କୁ ମଧ୍ୟ ତୁମେ ଦେଖୁଛ, ତୁମ ଭଳି ଚେହେରା ଅଛି, କିନ୍ତୁ ତାଙ୍କର ନାମ ରଖିଦେଇଛନ୍ତି କନ୍ୟାକୁମାରୀ ଅଧର କୁମାରୀ। ତୁମେ ଜାଣିଛ ଯେ ଏହାକୁ ଆମେ ହିଁ ହେଉଛୁ। ତୁମେ ଜାଣିଛ ଯେ ଏସବୁ ଆମେ ହିଁ ହେଉଛୁ। ଆମେ ସମସ୍ତେ ବ୍ରହ୍ମା କୁମାର କୁମାରୀ ଅଟୁ। ଯୁଗଳମାନେ ମଧ୍ୟ କହୁଛନ୍ତି ଆମେ ବ୍ରହ୍ମା କୁମାର କୁମାରୀ ଏକମାତ୍ର ବାବାଙ୍କର ସନ୍ତାନ ଅଟୁ। ଏହା ତୁମର ହିଁ ସ୍ମୃତି ଚିହ୍ନ ଅଟେ। ବାସ୍ତବରେ ତୁମେ ବସି ଏହି ଜ୍ଞାନ ଦେଉଛ। ଅର୍ଥ ସହିତ ଦିଲୱାଡ଼ା ମନ୍ଦିର ଅଛି, କିନ୍ତୁ ଏହାକୁ ତୁମେ ହିଁ ବୁଝାଇ ପାରିବ। ତୁମେ ଜାଣିଛ ଯେ ଆମେ ସ୍ୱର୍ଗର ସ୍ଥାପନା କରୁଛୁ। ରାଜଯୋଗ ଦ୍ୱାରା ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗ ବନାଉଛୁ। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା। ଶୁକ୍ରିୟା ଶୁକ୍ରିୟା। ଧାରଣା ପାଇଁ ସାରାଂଶ। ଧାରଣା ନମ୍ବର ଏକ, ଜ୍ଞାନ ଏବଂ ଯୋଗ ଉପରେ ପୁରା ପୁରା ଧ୍ୟାନ ଦେବାକୁ ହେବ। ଶୁଣିବା ସମୟରେ ବହୁତ ଶାନ୍ତି ଏବଂ ଏକାଗ୍ରଚିତ ହୋଇ ବସିବାକୁ ହେବ। କର୍ମଯୋଗୀ ମଧ୍ୟ ହେବାକୁ ପଡ଼ିବ। ଧାରଣା ନମ୍ବର ଦୁଇ, ବାବା ଘରର ଯେଉଁ ରାସ୍ତା ବତାଉଛନ୍ତି ତାହା ସମସ୍ତଙ୍କୁ ବତାଇବାକୁ ହେବ। ସ୍ୱଦର୍ଶନ ଚକ୍ରଧାରୀ ହେବା ସହିତ ଜ୍ଞାନର ଶଙ୍ଖ ମଧ୍ୟ ବଜାଇବାକୁ ହେବ। ବରଦାନ ମହାନ ଏବଂ ମେହମାନ ଅର୍ଥାତ୍ ଅତିଥି, ଏହି ଦୁଇଟି ସ୍ମୃତି ଦ୍ୱାରା ସର୍ବ ଆକର୍ଷଣ ଠାରୁ ମୁକ୍ତ ରହୁଥିବା ଉପରାମ ବା ସାକ୍ଷୀ ଭବ। ବିସ୍ତାର ଉପରାମ ବା ସାକ୍ଷୀ ପଣିଆର ଅବସ୍ଥା ତିଆରି କରିବା ପାଇଁ ଦୁଇଟି କଥା ଧ୍ୟାନରେ ରହିବା ଦରକାର। ଗୋଟିଏ ହେଲା ମୁଁ ଆତ୍ମା ମହାନ ଆତ୍ମା ଅଟେ। ଦ୍ୱିତୀୟରେ ମୁଁ ଆତ୍ମା ଏବେ ହି ପୁରୁଣା ସୃଷ୍ଟିରେ ବା ଏହି ପୁରୁଣା ଶରୀରରେ ଅତିଥି ଅଟେ। ଏହି ଦୁଇଟି ସ୍ମୃତିରେ ରହିବା ଦ୍ୱାରା ସ୍ୱତଃ ଏବଂ ସହଜରେ ସମସ୍ତ ଦୋଷ ଦୁର୍ବଳତା ବା ମୋହର ଆକର୍ଷଣ ସମାପ୍ତ ହୋଇଯିବ। ନିଜକୁ ମହାନ ଆତ୍ମା ମନେ କରିବା ଦ୍ୱାରା ଯେଉଁ ସବୁ ସାଧାରଣ କର୍ମ ବା ସଂକଳ୍ପ ସଂସ୍କାରର ବଶୀଭୂତ ହୋଇଥିବା କାରଣରୁ ଆପେ ଆପେ ହୋଇଯାଉଛି, ସେଗୁଡ଼ିକ ପରିବର୍ତ୍ତିତ ହୋଇଯିବ। ମହାନ ଏବଂ ମେହମାନ ମନେ କରି ଚାଲିବା ଦ୍ୱାରା ମହିମା ଯଜ୍ଞ ମଧ୍ୟ ହୋଇଯିବ। ସ୍ଲୋଗାନ ସମସ୍ତଙ୍କର ଶୁଭ ଭାବନା ଏବଂ ସହଯୋଗର ବୁନ୍ଦା ଦ୍ୱାରା ବଡ଼ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ। ଅବ୍ୟକ୍ତ ଇସାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଜଗର ଅନୁଭବ କର। ଶକ୍ତିଶାଳୀ ମନର ଲକ୍ଷଣ ହେଲା ଗୋଟିଏ ସେକେଣ୍ଡ ଭିତରେ ଯେଉଁଠି ଇଚ୍ଛା ସେଠାରେ ପହଞ୍ଚି ଯାଇପାରୁଥିବ। ମନ ଯଦି ଉଡ଼ିବା ଶିଖିଗଲା, ଅଭ୍ୟାସ ହୋଇଗଲା, ତେବେ ଗୋଟିଏ ସେକେଣ୍ଡରେ ଯେଉଁଠି ଇଚ୍ଛା ସେଠାରେ ପହଞ୍ଚି ଯାଇପାରିବ। ଏବେ ଏବେ ସାକାର ବତନରେ, ଏବେ ଏବେ ପରମଧାମରେ ସେକେଣ୍ଡର ଗତିରେ ଯାଇପାରିବ। ଏବେ ଏହି ଅଭ୍ୟାସକୁ ବଢ଼ାଓ, ଯାହାଦ୍ୱାରା ଯୋଗ ଶକ୍ତିଶାଳୀ ହୋଇଯିବ। ଓମ୍ ଶାନ୍ତି।